आकाशवाणी। संवाद पढ़ुछंती सत्यव्रत बेहुरा। घाना संसदक आज अपराह्नरे संबोधन करिबे प्रधानमंत्री नरेन्द्र मोदी। आतंकवाद उपरे पश्चिम देशगुड़िक दोमुहा मानदंड ग्रहण करुथिबारु समालोचना कले वैदेशिक व्यापार मंत्री। बाचस्पति ओम बिर्ला कहिछंती स्वायत्त संस्थागुड़िक गणतंत्रर सबुठारु शक्तिशाली स्तंभ मध्यरु गोटिए। अनेक पाकिस्तानी अभिनेता और क्रिकेटरों सामाजिक गणमाध्यम आकाउंट को पुणि थरे निषिद्ध कले केन्द्र सरकार। एवं आंडरसन तेंदुलकर ट्रॉफी द्वितीय टेस्ट मैच आज द्वितीय दिन में 310 रन बैटिंग आरंभ कर भारत। प्रधानमंत्री नरेन्द्र मोदी आज अपराह्नरे घाना संसद को संबोधन करिबे। आक्रारे प्रवासी भारतीयों सह श्री मोदी आलोचना करिबार कार्यक्रम रही। घाना गस्तर शेष पर्यायर श्री मोदी आक्रास्थित क्रुमाह स्मारकी परिदर्शन करिबे, जेउठारे घानार स्वाधीनता घोषणा करा जाइथिला। गतकाली प्रधानमंत्री नरेन्द्र मोदी घानारे पहुंचिबा परे घाना राष्ट्रपति जन द्रमाणी महामा तांकु स्वागत करिबा सह विमानबंदररे 21 तोप सलामी और गार्ड अफ अनर प्रदान करा जाइथिला। परे उभय नेता प्रतिनिधि स्तरीय आलोचना करिथिले। आलोचना परे श्री मोदी घोषणा करिथिले उभय भारत एवं घाना द्विपाक्षिक संपर्क को सुदृढ़ करिबा लागि निष्पत्ति नेइछन्ति।
कॉम्प्रिहेंसिव पार्टनरशिप का रूप देने का निर्णय लिया। घाना के राष्ट्र निर्माण की यात्रा में भारत केवल एक सहयोगी नहीं बल्कि एक सहयात्री है। हमारा द्विपक्षीय व्यापार $3 बिलियन पार कर चुका है। भारतीय कंपनियों ने लगभग 900 प्रोजेक्ट्स में लगभग $2 बिलियन का निवेश किया। आज हमने आपसी व्यापार को अगले 5 वर्षों में दोगुना करने का लक्ष्य निर्धारित किया।
उभय नेता वाणिज्य पुंजनिवेश कृषि डिजिटल प्रजुक्ति विद्या सामर्थ्य वृद्धि भित्तिभूमि एवं जनसंपर्क उपरे आलोचना करिथिले। घानारे भारत पुंजनिवेश करिबा एवं द्विपाक्षिक वाणिज्य वृद्धि सह प्रतिरक्षा एवं सुरक्षा सहयोग वृद्धि करिबा उपरे गुरुत्व प्रदान करा जायथिबा प्रधानमंत्री मोदी कहिछन्ति।
रक्षा और सुरक्षा क्षेत्र में हम सिक्योरिटी थ्रू सॉलिडारिटी के मंत्र को लेकर आगे बढ़ेंगे। सशस्त्र बलों की ट्रेनिंग, मैरिटाइम सिक्योरिटी, डिफेंस सप्लाई और साइबर सिक्योरिटी जैसे क्षेत्रों में सहयोग को बढ़ाया जाएगा।
प्रधानमंत्री मोदी को घाना राष्ट्रपति महामा घानार सर्वोच्च सम्मान ऑफिस ऑफ द ऑर्डर ऑफ द स्टार ऑफ घाना प्रदान करिथिले। श्री मोदी यह सम्मान उत्तर रे कहिथिले,
राष्ट्रपति जी द्वारा घाना के राष्ट्रीय अवार्ड से सम्मानित किया जाना मेरे लिए अत्यंत गर्व और सम्मान की बात है। मैं राष्ट्रपति महामा जी, घाना सरकार और घाना के लोगों का हृदय से आभार प्रकट करता हूँ। मैं इस सम्मान को 140 करोड़ भारतीयों की ओर से विनम्रता के साथ स्वीकार करता हूँ।
पंचदेशीय गस्तर प्रथम पर्यायर घाना गस्त शेष करने पर आज द्वितीय पर्यायर प्रधानमंत्री नरेन्द्र मोदी त्रिनिदाद और टोबागो गस्तरे जिबे। राष्ट्रपति क्रिस्टाइन कार्ला कांगालू और प्रधानमंत्री कमला प्रसाद विशेषर सहित विभिन्न प्रसंग नहीं द्विपाक्षिक आलोचना करिबे। सेठाकार जुग्म संसदीय अधिवेशन में श्री मोदी उद्बोधन देवार कार्यसूची रही। गस्तर तृतीय पर्यायर प्रधानमंत्री आसंताकाली आर्जेंटिनार पहुंचे। सेठारे प्रधानमंत्री श्री मोदी प्रतिपक्ष मिलेई प्रतिरक्षा कृषि खणि खनन तैल और बाष्प नवीकरण शक्ति वाणिज्य पुंजनिवेश भली विभिन्न क्षेत्र उपरे आलोचना करिबे। गस्तर शेष पर्यायर श्री मोदी जुलाई 9 तारीख नाम्बिया गस्तरे जिबे। वैदेशिक व्यापार मंत्री डॉ एस जयशंकर आतंकवाद उपरे पश्चिम देशगुड़िक दोमुहा मानदंड ग्रहण करुथिबारु समालोचना करिछन्ति। वाशिंगटन ने सांबादिकमानंकु सूचना देबा अवसर डॉ जयशंकर कहिछन्ति जेतेबेले अन्य देशगुड़िक आतंकवादर शिकार हुवन्ति सेतेबेले सेही देशगुड़िक एभळी करन्ति नाही। से कहिछन्ति आतंकवादर मुकाबिला दिगरे भारतर नीति दृढ़ एवं स्थिर रहिछि। जेतेबेले भारत बाहेर अन्य कोनोसि स्थानरे आतंकवादी आक्रमण हुए सेतेबेले नुआदिल्ली पक्षरु समान स्थिति अनुसरण करा जाए जहां भारत में घटा बेले अनुसरण ऑपरेशन सिंदूर समय भारत और पाकिस्तान मध्य आमेरिका राष्ट्रपति डोनाल्ड ट्रंप अस्त्रविरति लगी प्रस्ताव देखा विषय को डॉ जयशंकर यह अवसर में खंडन कर तथ्य अनुजाई उभय देशर सामरिक अधिकारी मध्य बुझामणा पर अस्त्रविरति। ଲୋକସଭା ବାଚସ୍କତି ଓମ୍ ବିର୍ଲା ଆଜି ହରିୟାଣାର ମାନେସରଠାରେ ଆନ୍ତର୍ଜାତିକ ଅଟୋମୋଟିଭ୍ ପ୍ରାଦ୍ୟୋଗିକୀ କେନ୍ଦ୍ରଠାରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସହରାଞ୍ଚଳ ସ୍ୱାୟତ୍ତ ସଂସ୍ଥାର ଅଧ୍ୟକ୍ଷମାନଙ୍କ ଜାତୀୟ ସ୍ତରୀୟ ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି। ଏହି ଦୁଇଦିନିଆ ସମ୍ମିଳନୀର ବିଷୟବସ୍ତୁ ରହିଛି ସାମ୍ବିଧାନିକ ଗଣତନ୍ତ୍ର ଏବଂ ରାଷ୍ଟ୍ର ନିର୍ମାଣ ସୁଦୃଢ଼ୀକରଣ କ୍ଷେତ୍ରରେ ସହରାଞ୍ଚଳ ସ୍ୱାୟତ୍ତ ସଂସ୍ଥାର ଭୂମିକା। ଏହି ଅବସରରେ ଲୋକସଭା ବାଚସ୍କତି ଓମ୍ ବିର୍ଲା କହିଛନ୍ତି ସ୍ୱାୟତ୍ତ ସଂସ୍ଥାଗୁଡ଼ିକ ଗଣତନ୍ତ୍ରର ସବୁଠାରୁ ଶକ୍ତିଶାଳୀ ସ୍ତମ୍ଭ ମଧ୍ୟରୁ ଗୋଟିଏ। ଏହି ସଂସ୍ଥାଗୁଡ଼ିକୁ ମଜବୁତ କରିବା ଦ୍ୱାରା ଲୋକମାନଙ୍କ ଆବଶ୍ୟକତା ଏବଂ ଆକାଂକ୍ଷା ପୂରଣ ହୋଇପାରିବ। ଦେଶର ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକୁ ମଜବୁତ କରିବା ସମସ୍ତଙ୍କର ଦାୟିତ୍ୱ ବୋଲି ଶ୍ରୀ ବିର୍ଲା କହିଛନ୍ତି। ସେ କହିଛନ୍ତି ସଂସଦଠାରୁ ଆରମ୍ଭ କରି ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ପର୍ଯ୍ୟନ୍ତ ପ୍ରତିଷ୍ଠାନଗୁଡ଼ିକର କାର୍ଯ୍ୟ ସୁଗମ କରାଯିବା ଗୁରୁତ୍ୱପୂର୍ଣ୍ଣ।
ନଗରୀୟ ସରକାର ଲୋକତନ୍ତ୍ର କା ସବସେ ମଜବୁତ ସ୍ତମ୍ଭ ହେ। ଆମ ଜନତା ସେ ଅଗର ସିଧା ସମ୍ବାଦ ହେ ତୋ ନଗରୀୟ ସରକାର କେ ପ୍ରତିନିଧିଓ ସେ ହେ। ହମାରୀ ନଗରୀୟ ସରକାର ମେ ଜିତନା ଲୋକତନ୍ତ୍ର ସଶକ୍ତ ହୋଗା ଉତନେ ହି ହମ ଲୋକତନ୍ତ୍ର କେ ମାଧ୍ୟମ ସେ ଅପନେ ଅପନେ କ୍ଷେତ୍ର କି ଜନତା କି ଅପେକ୍ଷା ଆକାଂକ୍ଷାଓଁ କୋ ପୁରା କର ପାଏଙ୍ଗେ।
ତେଲେଙ୍ଗାନାର ସାଙ୍ଗାରେଡ଼ି ଜିଲ୍ଲାରେ ଏକ ଔଷଧ ତିଆରି କାରଖାନାରେ ଘଟିଥିବା ବିସ୍ଫୋରଣର ତଦନ୍ତ ଲାଗି ରାଜ୍ୟ ସରକାର ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଏହି ବିସ୍ଫୋରଣରେ 40 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 35 ଜଣ ଗୁରୁତର ଆହତ ହୋଇଛନ୍ତି। କମିଟିର ମୁଖ୍ୟ ଭାବେ ବୈଜ୍ଞାନିକ ବି ଭେଙ୍କଟେଶ୍ୱର ରାଓଙ୍କୁ ଦାୟିତ୍ୱ ଦିଆଯାଇଛି। ସେ ବିସ୍ଫୋରଣର କାରଣ ଅନୁସନ୍ଧାନ କରିବେ। ଇତିମଧ୍ୟରେ 18 ମୃତଦେହ ଚିହ୍ନଟ କରାଯାଇ ସେମାନଙ୍କ ପରିବାରବର୍ଗଙ୍କୁ ପ୍ରଦାନ କରାଯାଇଥିବା ସାଙ୍ଗାରେଡ଼ି ଜିଲ୍ଲାପାଳ ପ୍ରବୀଣା କହିଛନ୍ତି। ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା, ବନ୍ୟା ଏବଂ ଭୂସ୍କଳନ ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗତ ଜୁନ୍ 20 ତାରିଖରୁ ବର୍ଷା ଓ ବନ୍ୟା ଯୋଗୁଁ 63 ଜଣଙ୍କ ଜୀବନ ଯାଇଥିବା ବେଳେ 109 ଜଣ ଆହତ ହୋଇଛନ୍ତି ଏବଂ 40 ଜଣ ନିଖୋଜ ଥିବା ସୂଚନା ମିଳିଛି। ଆଜି ଏବଂ ଆସନ୍ତାକାଲି ହିମାଚଳ ପ୍ରଦେଶର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି। କେନ୍ଦ୍ର ସରକାର ଦେଶରେ ଅନେକ ପାକିସ୍ତାନୀ ଅଭିନେତା ଏବଂ କ୍ରିକେଟରଙ୍କ ସାମାଜିକ ଗଣମାଧ୍ୟମ ଆକାଉଣ୍ଟକୁ ପୁଣି ଥରେ ନିଷିଦ୍ଧ କରିଛନ୍ତି। ସୂଚନା ଅନୁଯାୟୀ ଯାନ୍ତ୍ରିକ ତ୍ରୁଟି ଯୋଗୁଁ କେତେକ ପାକିସ୍ତାନୀ ଗଣମାଧ୍ୟମ ଆକାଉଣ୍ଟ ଭାରତରେ ଉପଲବ୍ଧ ହେଉଥିଲା। ଚଳିତ ବର୍ଷ ମେ ମାସରେ ଭାରତ ବିରୋଧୀ ପ୍ରଚାର ଏବଂ ଉତ୍ତେଜନାମୂଳକ ବିଷୟବସ୍ତୁ ପ୍ରସାରଣ ପାଇଁ କେନ୍ଦ୍ର ସରକାର ଅନେକଗୁଡ଼ିଏ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ଏବଂ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ଉପରେ ନିଷେଧାଦେଶ ଜାରି କରିଥିଲେ। ପାକିସ୍ତାନୀ ଅଭିନେତା ଶୋଭା କମର, ଆହଦ ରାଜା ମୀର, ୟମୁନା ଜୈଦି ଏବଂ ଦାନିଶ ତୈମୁରଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟ ଏବଂ କ୍ରିକେଟର ସାହିଦ ଆଫ୍ରିଦି ଓ ଶୋଏବ ଅଖତରଙ୍କ ୟୁଟ୍ୟୁବ୍ ଚ୍ୟାନେଲକୁ ପୁଣି ନିଷିଦ୍ଧ କରାଯାଇଛି। ବ୍ରିମିଙ୍ଗହାମ୍ର ଏଜବାଷ୍ଟନ୍ଠାରେ ଚାଲିଥିବା ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ଇଂଲଣ୍ଡ ବିପକ୍ଷରେ 5 ୱିକେଟ୍ ହରାଇ 310 ରନ୍ ସ୍କୋର କରିଛି। ଅଧିନାୟକ ସୁମନ ଗିଲ୍ 114 ରନ୍ ଏବଂ ରବୀନ୍ଦ୍ର ଜାଡେଜା 41 ରନ୍ କରି କ୍ରିଜ୍ରେ ଅଛନ୍ତି। ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳରେ 3 ପରିବର୍ତ୍ତନ କରାଯାଇଛି। ଯଶପ୍ରୀତ ବୁମ୍ରାଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଆକାଶଦୀପଙ୍କୁ ଦଳରେ ସାମିଲ କରାଯାଇଛି। ଅନ୍ୟପକ୍ଷରେ ୱାଶିଂଟନ୍ ସୁନ୍ଦର ଏବଂ ନୀତିଶ କୁମାର ରେଡ୍ଡିଙ୍କୁ ଶାର୍ଦ୍ଦୁଲ ଠାକୁର ଓ ସାଇ ସୁଦର୍ଶନଙ୍କ ବଦଳରେ ଦଳରେ ସାମିଲ କରାଯାଇଛି। 5-ଟିକିଆ ଟେଷ୍ଟ ସିରିଜ୍ର ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଇଂଲଣ୍ଡ 5 ଭାରତକୁ ପରାସ୍ତ କରିଥିଲା। ପଞ୍ଚଦଶ ହକି ଇଣ୍ଡିଆ ସବ୍ଜୁନିୟର ମହିଳା ଜାତୀୟ ଚମ୍ପିୟନ୍ସିପ୍ 2025 ଆଜିଠାରୁ ଝାଡ଼ଖଣ୍ଡ ରାଞ୍ଚିସ୍ଥିତ ଗୋମ୍କେ ଜୟପାଲ ସିଂ ଆଷ୍ଟ୍ରୋଟପ୍ ହକି ଷ୍ଟାଡିୟମ୍ରେ ଆରମ୍ଭ ହେବ। ଚଳିତ ମାସ 14 ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ମୋଟ 28 ଦଳ ଭାଗ ନେଉଥିବା ବେଳେ ସେମାନଙ୍କୁ 3 ଭାଗରେ ବିଭକ୍ତ କରାଯାଇଛି। ଶ୍ରେଷ୍ଠ 12 ଟିମ୍କୁ ଗ୍ରୁପ୍ ଏ ରେ ରଖାଯାଇଥିବା ବେଳେ ଅନ୍ୟ ଟିମ୍ଗୁଡ଼ିକୁ ଗ୍ରୁପ୍ ବି ଓ ସି ରେ ରଖାଯାଇଛି। ଆସନ୍ତା 11 ତାରିଖରେ କ୍ୱାର୍ଟର ଫାଇନାଲ, 12 ତାରିଖରେ ସେମିଫାଇନାଲ ଏବଂ 14 ତାରିଖରେ ଫାଇନାଲ ମ୍ୟାଚ୍ ସହ ତୃତୀୟ ସ୍ଥାନ ଲାଗି ମ୍ୟାଚ୍ ଅନୁଷ୍ଠିତ ହେବ। ଥାଇଲାଣ୍ଡର ଚିଆଙ୍ଗ ମାଇଠାରେ ଅନୁଷ୍ଠିତ ଏଏଫ୍ସି ମହିଳା ଫୁଟବଲ ଏସିଆନ୍ କପ୍ 2026 ଯୋଗ୍ୟତା ପର୍ଯ୍ୟାୟରେ ଭାରତ 5-0 ଗୋଲ୍ରେ ଇରାକକୁ ପରାସ୍ତ କରିଛି। 9 ପଏଣ୍ଟ ସହ ଭାରତ ଗ୍ରୁପ୍ ବିରେ ଶୀର୍ଷରେ ରହିଛି। ଆସନ୍ତା ଶନିବାର ଦିନ ଗ୍ରୁପ୍ ବିର ଫାଇନାଲ ମ୍ୟାଚ୍ରେ ଭାରତ ଏବଂ ଥାଇଲାଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଘାନା ସଂସଦକୁ ଆଜି ଅପରାହ୍ନରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆତଙ୍କବାଦ ଉପରେ ପଶ୍ଚିମ ଦେଶଗୁଡ଼ିକ ଦୁମୁହା ମାନଦଣ୍ଡ ଗ୍ରହଣ କରୁଥିବାରୁ ସମାଲୋଚନା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ବାଚସ୍ପତି ଓମ୍ ବିର୍ଲା କହିଛନ୍ତି ସ୍ୱାୟତ୍ତ ସଂସ୍ଥାଗୁଡ଼ିକ ଗଣତନ୍ତ୍ରର ସବୁଠାରୁ ଶକ୍ତିଶାଳୀ ସ୍ତମ୍ଭ ମଧ୍ୟରୁ ଗୋଟିଏ। ଅନେକ ପାକିସ୍ତାନୀ ଅଭିନେତା ଓ କ୍ରିକେଟରଙ୍କ ସାମାଜିକ ଗଣମାଧ୍ୟମ ଆକାଉଣ୍ଟକୁ ପୁଣି ଥରେ ନିଷିଦ୍ଧ କଲେ କେନ୍ଦ୍ର ସରକାର। ଏବଂ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ର ଆଜି ଦ୍ୱିତୀୟ ଦିନରେ 310 ରନ୍ରୁ ବ୍ୟାଟିଂ ଆରମ୍ଭ କରିବ ଭାରତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ AIR ଆପ୍ରେ ଲଗ୍ଇନ୍ କରିପାରିବେ।